ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ ଚାରିଦିନିଆ ଓଡ଼ିଶା ଗସ୍ତ. ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ରଥ ଉପରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ. ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା 22 ତାରିଖରୁ ହେବ ଆରମ୍ଭ. ମାସୁଦ ପେଜେସ୍କିଆନ୍ ହେବେ ଇରାନ୍ର ଚତୁର୍ଦ୍ଦଶ ରାଷ୍ଟ୍ରପତି. ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ଆସନ୍ତା 12 ତାରିଖରେ ଲୋଡ଼ିବ ଆସ୍ଥା ଭୋଟ୍. ଏବଂ ଭାରତ ଜିମ୍ବାବ୍ୱେ ମଧ୍ୟରେ ଆଜି ହରାରେଠାରେ ଖେଳାଯିବ ଚଳିତ T20 ସିରିଜ୍ର ପ୍ରଥମ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି. ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସେ ଦେଖିବେ. ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚବେ. ଜୟଦେବ ଭବନରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ପୁଣ୍ୟତିଥି କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ମୁର୍ମୁ ଆଜି ରାଜଭବନରେ ରାତ୍ରିଯାପନ କରିବେ। ଭୁବନେଶ୍ୱର ଉଦୟଗିରି ଗୁମ୍ଫା ସୋମବାର ଦିନ ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ଉତ୍କଳ ୟୁନିଭର୍ସିଟି ଅଫ୍ କଲ୍ଚରାଲ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ସେହିଦିନ ଭୁବନେଶ୍ୱର ଉପକଣ୍ଠ ହରିଦାମଡ଼ା ଗ୍ରାମରେ ବ୍ରହ୍ମାକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବେ। ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଶୁଭାରମ୍ଭ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଭୁବନେଶ୍ୱରଠାରେ ନାଇଜରର 83ତମ ଗ୍ରାଜୁଏସନ୍ ସେରିମନିରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦୃଢ଼ ରାଷ୍ଟ୍ରବାଦୀ ଚିନ୍ତାଧାରା ଭାରତକୁ ଗୌରବାନ୍ୱିତ କରିଛି। ଶ୍ରୀ ମୋଦି କହିଛନ୍ତି ମାତୃଭୂମି ପ୍ରତି ତାଙ୍କର ସମର୍ପଣ ଏବଂ ତ୍ୟାଗ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସର୍ବଦା ସ୍କରଣୀୟ ହୋଇ ରହିବେ। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଜନସଂଘର ପ୍ରତିଷ୍ଠା ସହିତ ଦେଶକୁ ବିକଳ୍ପ ବିଚାରଧାରା ପ୍ରଦାନ କରିଛନ୍ତି। ଓଡ଼ିଶାର ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭର 2 ଦିନ ପରେ ଅର୍ଥାତ୍ 24 ତାରିଖରେ ଉପବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। 25ରେ ରାଜ୍ୟ ବିଜେପି ସରକାର 2024-25 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ 29 ଓ 30ରେ ବଜେଟ୍ ଆଲୋଚନା, 30ରେ ଲେଖାନୁଦାନ ପ୍ରସ୍ତାବ ଏବଂ 31ରେ ଲେଖାନୁଦାନ ଉପରେ ବ୍ୟୟ ମଞ୍ଜୁରୀ ବିଧେୟକ ଉପସ୍ଥାପନ ହେବ। 2ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ 27ଟି କାର୍ଯ୍ୟଦିବସ ରହିଛି। ଅଗଷ୍ଟ 1ରୁ 19 ତାରିଖ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ 20ରୁ ଆରମ୍ଭ ହେବା ସହ ସେପ୍ଟେମ୍ବର 12 ଓ 13ରେ ବେସରକାରୀ କାର୍ଯ୍ୟଦିବସ ରହିଛି। ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ 38ତମ ପୁଣ୍ୟତିଥି ପାଳନ ଅବସରରେ ସମଗ୍ର ଦେଶ ଆଜି ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଲୋକସଭାର ପୂର୍ବତନ ବାଚସ୍କତି ତଥା ଜଗଜୀବନ ରାମଙ୍କ କନ୍ୟା ମୀରା କୁମାର ପରିବାରବର୍ଗଙ୍କ ସହ ଆଜି ନୂଆଦିଲ୍ଲୀର ସମତାସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ବାବୁ ଜଗଜୀବନ ରାମ ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नहीं आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
संस्कारवादी नेता तथा ईरानर पूर्वतन स्वास्थ्य मंत्री मासूद पेजेस्कियान ईरानर चतुर्दश राष्ट्रपति हेबे। राष्ट्रपति निर्वाचनरे से सईद जलीलको परास्त करिछन्ति। मासूद पेजेस्कियान मोट 3 कोटीरु 1,60,00,000 अधिक भोट पाइ विजयी होइछन्ति। राष्ट्रपति पद पाइ गतकाली पुनः निर्वाचन अनुष्ठित होइथिला। सूचनाजोग्य गतमास 28 तारीखरे अनुष्ठित मतदानरे पेजेस्कियानको 42.6% भोट मिलिथिबाबेले जलीली 38.8% भोट पाइथिले। ईरानरे राष्ट्रपति पद पर 50%रु अधिक मतर आवश्यकता रही। 28 तारीख निर्वाचन में कौन प्रतिद्वंदी स्पष्ट मत न मिलिबारु गतकाली पुनः मतदान करा। सर्वाधिक भोट पाई प्रथम दुईज प्रतिद्वंदी पेजेस्कियान एवं जलीली निर्वाचन रणांगण में रही। ईरान चतुर्दश राष्ट्रपति निर्वाचन 2025रे राष्ट्रपति इब्राहिम रईसींकर गत मई 19 तारीखरे हेलिकॉप्टर दुर्घटना रे मृत्यु घटितिबारु आगुआ निर्वाचन अनुष्ठित होईछि। नेपाल प्रधानमंत्री पुष्पकमल दहल प्रचंड आसंता 12 तारीख दिन संसद रे आस्था भोट लोडिबे। संसद सचिवंकु चिठी लिखि श्री दहल एथिपई पदक्षेप नेबाकु कहिछन्ति। शासक मेंटर दुई सहयोगी दल सीपीएन यूएमएल गत बुधवार दिन जेएसपी गतकाली तांकर समर्थन प्रत्याहार करिनेबा परे एही परिस्थिति सृष्टि होईछि। नेपाली कांग्रेस दल सह सीपीएन यूएमएल मेंट करिबा परिप्रेक्षीरे समर्थन प्रत्याहार करिछि। नेपालर प्रधानमंत्री भाबे गत 2022 मसिया डिसेम्बर 25 तारीखरे दायित्व ग्रहण करिबा परे श्री दहल पंचम थर पई आस्था भोटर सम्मुखीन होईछन्ति। 275 सदस्य विशिष्ट संसदरे श्री दहलंकु 178 जणकर सहयोग आवश्यक पड़िव किंतु तांक पाखरे निज दलर 73 जण सदस्यंकर समर्थन रहिछि। अन्य पक्षरे संसदरे सबुठारु आसन हासिल करितिबा नेपाली कांग्रेस सीपीएन यूएमएल दलर मुख्य केपी शर्मा ओलींकु सरकार गढ़िबा पई समर्थन घोषणा करिछि। दुई दल मध्यरे होइथिबा बुझामणा अनुजाई श्री ओली प्रथम डेढ़ मास पई मेंटर नेता भावे दायित्व निर्वाह करिबे। परवर्ती समय नेपाल कांग्रेस सभापति शेर बहादुर देवा सरकारक नेतृत्व नेबे। संपूर्णता अभियान आसामर विभिन्न आकांक्षी जिल्लारे आरंभ हेउछि। एही अभियान अधीनरे आजि बक्सा जिल्लारे विभिन्न कार्यक्रम आयोजन करा जायछि। बोडोलैंड आंचलिक परिषदर अध्यक्ष कट्टीराम बोडो एवं जिल्ला कमिश्नर कृष्ण बारुआ द्वारा एक सचेतनता रैली शुभारंभ करा। जिला प्रशासन पक्ष विद्यालय छात्र छात्री एक चित्रांकन प्रतियोगिता आयोजन करा। भारत और जिम्बाब्वे पांचटिकिया टी20 सीरीज प्रथम मैच आज जिम्बाब्वे हरारेठारे परस्पर को भेटिबे। भारतीय समय अपराह 4:30 मैच खेल। रोहित शर्मा विराट कोहली एवं रवींद्र जाडेजा टी20 मैच अवसर नेबा भारत प्रथम टी20 मैच। गत मासरे वेस्टइंडीज भारत विश्वकप जितिबा परे दलर किछि वरिष्ठ खेलाड़ी विश्राम दिया जायथिबारु शुभमन गिल नेतृत्व में भारतीय दल जिम्बाब्वे गस्तरे जायछन्ति। अन्यमानंक मध्यरे अभिषेक शर्मा रियान पराग एवं तुषार देश पांडे भली युव खेलाड़ी एही दलरे सामिल होइछन्ति। मुख्य संवाद पुणिथरे राष्ट्रपति द्रौपदी मुर्मू आजिठारु 4 दिनिया ओडिशा गस्त। आसंताकाली पुरी बड़दाण्डरे रथ उपरे श्रीजीवंकु करिबे दर्शन। ओडिशा विधानसभा बजेट अधिवेशन आसंता 22 तारीखरु हेबो आरंभ। मासूद पेजेस्कियान हेबे ईरानर चतुर्दश राष्ट्रपति। नेपालर प्रधानमंत्री पुष्पकमल दहल आसंता 12 तारीखरे लोडिबो आस्था भोट। एवं भारत जिम्बाब्वे मध्यरे आज हरारेठारे खेलाजिबो चलित टी20 सीरीजर प्रथम मैच।